ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ। 58ଟି ଲୋକସଭା ଆସନ ପାଇଁ ଆସନ୍ତାକାଲି ହେବ ମତଦାନ। ଓଡ଼ିଶାର 6ଟି ଲୋକସଭା ଓ 42ଟି ବିଧାନସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ 94 ଲକ୍ଷରୁ ଅଧିକ ଭୋଟର। ମହାରାଷ୍ଟ୍ର ରାସାୟନିକ କାରଖାନାରେ ଅଗ୍ନିକାଣ୍ଡଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି। କାମ୍ବୋଡ଼ିଆରେ ଫସିଥିବା 60 ଜଣ ଭାରତୀୟ ନାଗରିକ ଉଦ୍ଧାର। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ। ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଏଥିରେ 6ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର 58ଟି ଲୋକସଭା ଆସନ ଲାଗି ମତଦାନ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ଯ୍ୟାୟରେ ଆସନ୍ତାକାଲି ଉତ୍ତରପ୍ରଦେଶର 14ଟି, ହରିୟାଣାର ସମସ୍ତ 10ଟି, ବିହାର ଓ ପଶ୍ଚିମବଙ୍ଗର 8ଟି ଲେଖାଏଁ, ଦିଲ୍ଲୀର ସମସ୍ତ 7ଟି, ଓଡ଼ିଶାର 6ଟି, ଝାଡ଼ଖଣ୍ଡର 4ଟି ଏବଂ ଜାମ୍ମୁ କାଶ୍ମୀରର 1ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ମୋଟ 899 ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଦିଲ୍ଲୀର 7ଟି ସଂସଦୀୟ ଆସନ ପାଇଁ 162 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜେପିର ମନୋଜ ତିୱାରୀ ଏବଂ ବାଂଶୁରୀ ସ୍ୱରାଜ, ଆମ୍ ଆଦମୀ ପାର୍ଟିର ସୋମନାଥ ଭାରତୀ ଓ କୁଲଦୀପ କୁପାର ଏବଂ କଂଗ୍ରେସର କହ୍ନେୟା କୁମାର ଓ ଜେପି ଅଗ୍ରୱାଲ ଅଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ ମୋଟ 1,52,00,000 ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ 82 ଲକ୍ଷ ପୁରୁଷ ଏବଂ 70 ଲକ୍ଷରୁ ଅଧିକ ମହିଳା ଭୋଟର ଅଛନ୍ତି। ଭୋଟ୍ ଗ୍ରହଣ ପାଇଁ 13,637 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ ସେଥିମଧ୍ୟରୁ କେବଳ ମହିଳାମାନଙ୍କ ଦ୍ୱାରା 70ଟି ଭୋଟ୍ ଗ୍ରହଣ କେନ୍ଦ୍ର ପରିଚାଳିତ ହେବ। ପ୍ରଥମଥର ପାଇଁ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ 1ଟି ଲେଖାଏଁ ମତଦାନ କେନ୍ଦ୍ର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀରେ ମତଦାନ ପ୍ରତିଶତ ଯେପରି ଅଧିକ ହେବ ସେ ଦୃଷ୍ଟିରୁ ମୁଖ୍ୟ ନିର୍ବାଚନ ଅଧିକାରୀ ବାଇକ୍ ଟ୍ୟାକ୍ସିରେ ବୟସ୍କ ଭୋଟରମାନଙ୍କୁ ଦେୟମୁକ୍ତ ନେବା ଆଣିବା ଲାଗି ବ୍ୟବସ୍ଥା କରିଛନ୍ତି। ଜାମ୍ମୁ କାଶ୍ମୀରରେ ପ୍ରାୟ 25,000 ପ୍ରବାସୀ ଆସନ୍ତାକାଲି ଅନନ୍ତନାଗ ରଜୌରୀ ସଂସଦୀୟ କ୍ଷେତ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଆମ ଜମ୍ମୁ ସମ୍ଭାଦଦାତା ଜଣାଇଛନ୍ତି, ପ୍ରଶାସନ ପକ୍ଷରୁ ଜମ୍ମୁ, ଉଧମପୁର ଏବଂ ଏନ୍ସିଆର୍ ଦିଲ୍ଲୀରେ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଭାବେ 34ଟି ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ ଜମ୍ମୁରେ 29ଟି, ଉଧମପୁରରେ 1ଟି ଏବଂ ଏନ୍ସିଆର୍ ଦିଲ୍ଲୀରେ 4ଟି ଭୋଟ୍ ଗ୍ରହଣ କେନ୍ଦ୍ର ରହିଛି। ଅନ୍ୟପକ୍ଷରେ ଜମ୍ମୁରେ 8ଟି ଅତିରିକ୍ତ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି। ପ୍ରଥମଥର ଭୋଟ୍ ଦେଉଥିବା ଯୁବ ମତଦାତାମାନଙ୍କୁ ସ୍ୱାଗତ କରାଯିବା ସହ ଉପହାର ଦେବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ଦେଶରେ ଷଷ୍ଠ ପର୍ଯ୍ୟାୟ ଓ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲି 6ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ ହେବ। ସେ ଆସନଗୁଡ଼ିକ ହେଉଛି ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ଓ କଟକ। 10ଟି ଜିଲ୍ଲାରେ 10,515 ମତଦାନ କେନ୍ଦ୍ରରେ 94,48,553 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ଭୋଟରଙ୍କ ମଧ୍ୟରେ 48 ଲକ୍ଷରୁ ଅଧିକ ପୁରୁଷ ଭୋଟର, 46 ଲକ୍ଷରୁ ଅଧିକ ମହିଳା ଭୋଟର ଏବଂ 18ରୁ 19 ବର୍ଷ ବୟସର 2,37,131 ଜଣ ପ୍ରଥମଥର ମତଦାତା ଅଛନ୍ତି। 1,065 ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ଏବଂ 30ଟି ମତଦାନ କେନ୍ଦ୍ର ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ନିର୍ବାଚନ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ଏହି ପର୍ଯ୍ୟାୟରେ 70,000 ପୁଲିଂ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟରେ 6ଟି ଲୋକସଭା ଆସନ ପାଇଁ 64 ଜଣ ପ୍ରାର୍ଥୀ ଏବଂ 42ଟି ବିଧାନସଭା କ୍ଷେତ୍ର ଲାଗି 383 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ, ଭର୍ତ୍ତୃହରି ମହତାବ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର ଏବଂ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବହୁ ବରିଷ୍ଠ ନେତା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଏହି ପର୍ଯ୍ୟାୟ ନିର୍ବାଚନରେ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିଲାଗି 121 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ଫୋର୍ସ ନିୟୋଜିତ ହେବେ। ଏହାଛଡ଼ା ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ଆଶାକର୍ମୀ, ଜଣେ ସ୍ୱେଚ୍ଛାସେବୀଙ୍କ ନିୟୋଜନ ସହ ଆଶୁ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57 ଆସନ ଲାଗି ଆସନ୍ତା ଜୁନ୍ 1 ଦିନ ମତଗ୍ରହଣ ହେବ। ଏଥିଲାଗି ମୋଟ 2,105 ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ସେଗୁଡ଼ିକ ଯାଞ୍ଚ ପରେ 954 ନାମାଙ୍କନ ବୈଧ ବିବେଚିତ ହୋଇଛି। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ପରେ ଏହି ପର୍ଯ୍ୟାୟରେ ମୋଟ 904 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡ଼ିଛି। ସପ୍ତମ ପର୍ଯ୍ୟାୟରେ ପଞ୍ଜାବର 13 ଲୋକସଭା ଆସନ ଲାଗି ସର୍ବାଧିକ 598 ଏବଂ ଉତ୍ତରପ୍ରଦେଶର ସମାନ ସଂଖ୍ୟକ ଆସନ ଲାଗି 495 ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟ ଲାଗି ଗୋଟିଏ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା 16 ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ ଦୋମ୍ବିଭିଲିସ୍ଥିତ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି। ଏଥିରେ 56 ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହାଛଡ଼ା ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ଥାନେ ଜିଲ୍ଲାର ଦୋମ୍ବିଭିଲି ଏମ୍ଆଇଡିସି ପରିସରରେ ଥିବା ଓମେଗା ରାସାୟନିକ କାରଖାନାର ଏକ ବଏଲରରେ ଗତକାଲି ବିସ୍ଫୋରଣ ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କହିଛନ୍ତି ଥାନେର ଜିଲ୍ଲାପାଳଙ୍କୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ 1.5 କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା। ଚାକିରି ଆଶାରେ କାମ୍ବୋଡ଼ିଆରେ ଫସିଥିବା 60 ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। କାମ୍ବୋଡ଼ିଆରେ ଥିବା ଭାରତୀୟ ଦୂତାବାସ ପ୍ରଥମ ପର୍ଯ୍ୟାୟରେ ଏହି 60 ଜଣଙ୍କୁ ଉଦ୍ଧାର କରି ସ୍ୱଦେଶ ପଠାଇଛି। ଜାଲ୍ ନିଯୁକ୍ତିଦାତାଙ୍କ ପ୍ରଲୋଭନରେ ପଡ଼ି ଏମାନେ କାମ୍ବୋଡ଼ିଆ ଯିବା ପରେ ସେଠାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏନେଇ ଭାରତୀୟ ଦୂତାବାସ କାମ୍ବୋଡ଼ିଆ ପ୍ରଶାସନକୁ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଧନ୍ୟବାଦ ଜଣାଇଛି। ଦେଶରେ 680,000 ଅଧିକ ନକଲି ଓ ବେନାମୀ ମୋବାଇଲ୍ ନମ୍ଘର ବ୍ୟବହାର ହେଉଥିବା ଜଣାପଡ଼ିଛି। ଦୂରସଞ୍ଚାର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନକଲି ପରିଚୟପତ୍ର ବ୍ୟବହାର କରି ଏହି ନମ୍ଘରଗୁଡ଼ିକ ବ୍ୟବହାର କରାଯାଉଥିବାରୁ ଆସନ୍ତା 2 ମାସ ମଧ୍ୟରେ ସେଗୁଡ଼ିକର ପୁଣି ପ୍ରମାଣୀକୃତ କରିବା ପାଇଁ କୁହାଯାଇଛି। ଏନେଇ ଦୂରସଞ୍ଚାର ବିଭାଗ ମୋବାଇଲ୍ ସେବା ପ୍ରଦାନକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଯଦି 60 ଦିନ ମଧ୍ୟରେ ସମ୍ପୃକ୍ତ ମୋବାଇଲ୍ ନମ୍ଘରଗୁଡ଼ିକ ଯାଞ୍ଚ ଓ ପ୍ରମାଣୀକରଣ ନ ହେବ ସେ କ୍ଷେତ୍ରରେ ସେଗୁଡ଼ିକ ବନ୍ଦ କରିଦିଆଯିବ। କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଦୂରସଞ୍ଚାର ବିଭାଗ ଏହି ଜାଲିଆତି ନମ୍ଘରଗୁଡ଼ିକ ଚିହ୍ନଟ କରିଥିବା ଜଣାପଡ଼ିଛି। ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀର କେତେକ ଅଞ୍ଚଳରେ ସୋମବାର ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ବ୍ୟତୀତ ରବିବାର ଏବଂ ସୋମବାର ଉତ୍ତରପ୍ରଦେଶର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଆଜି ଏବଂ ଆସନ୍ତାକାଲି କୋଙ୍କଣ, ଗୋଆ ଏବଂ ଆସାମରେ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 2 ଦିନ ମଧ୍ୟରେ ଆଣ୍ଡାମାନ ନିକୋବର ଦ୍ୱୀପ ସମେତ ବଙ୍ଗୋପସାଗର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବା ନେଇ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। 19 ମ୍ୟାଚ୍ରୁ ଏପର୍ଯ୍ୟନ୍ତ ସନ୍ରାଇଜର୍ସ ହାଇଦ୍ରାବାଦ 10 ମ୍ୟାଚ୍ ଜିତିଥିବା ବେଳେ ରାଜସ୍ଥାନ ରୟାଲ୍ସ 9 ମ୍ୟାଚ୍ରେ ବିଜୟ ଲାଭ କରିଛି। ଗତ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟର୍ରେ ସନ୍ରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସଠାରୁ ପରାସ୍ତ ହୋଇଥିଲା। ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଗତକାଲି ଭାରତ ପୁରୁଷ ହକି ଦଳ ଅଲିମ୍ପିକ୍ ଚମ୍ପିୟନ୍ ବେଲ୍ଜିୟମ୍ଠାରୁ 1-4 ଗୋଲ୍ରେ ହାରିଯାଇଛି। ତେବେ ବୁଧବାର ଦିନ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଅନ୍ୟ ଏକ ମ୍ୟାଚ୍ରେ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଖେଳିଥିବା 10 ମ୍ୟାଚ୍ରୁ 17 ପଏଣ୍ଟ ପାଇ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଏହି ଲିଗ୍ର ମହିଳା ବର୍ଗରେ ଭାରତୀୟ ଦଳ ବେଲ୍ଜିୟମ୍ଠାରୁ 2-0 ଗୋଲ୍ରେ ହାରିଯାଇଛି। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ବିଶ୍ୱ ବକ୍ସିଂ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଏବଂ ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତର 10 ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି। ପୁରୁଷ 57 କିଲୋଗ୍ରାମ ବର୍ଗରେ ଭାରତର ସଚିନ ସୁଆଚ ଆଜି ନ୍ୟୁଜିଲାଣ୍ଡର ଆଲେକ୍ସ ମୁକାଙ୍କୁ ଭେଟିବେ। ସେହିଭଳି 51 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ବିଜେତା ଅମିତ ପନଗଲ କିର୍ଗିଜ୍ସ୍ତାନର ଆନାଭଜାନ ଗୋଡ୍ଜିମ୍ଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ। 58 ଲୋକସଭା ଆସନ ପାଇଁ ଆସନ୍ତାକାଲି ହେବ ମତଦାନ। ଓଡ଼ିଶାର 6 ଲୋକସଭା ଓ 42 ବିଧାନସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ 94 ଲକ୍ଷରୁ ଅଧିକ ଭୋଟର। ମହାରାଷ୍ଟ୍ର ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ।